প্রিয় বন্ধু, প্রভু যীশুঙ্ক নামে আপনার অভিনন্দন জনাও। হৃদয়ের শান্তি ও আনন্দ নিমন্তে আসন্তু পরমেশ্বরঙ্ক জীবন্ত ও সত্য বাক্য উপরে আধারিত সন্দেশ শুনন্তু।
প্রভু যীশু খ্রিস্টঙ্ক মধুর নামে আজির অধিবেশনকু আপনার স্বাগত জনায়ে। আজির অধিবেশনরে আমি পবিত্র আত্মাঙ্ক বিভিন্ন নাম ও উপাধি বিষয়ে আলোচনা করিবু। পিতা পরমেশ্বর ও পুত্র পরমেশ্বরঙ্ক যেপরি বিভিন্ন নাম ও উপাধি অছি, পবিত্র আত্মা পরমেশ্বরঙ্ক মধ্যে বিভিন্ন নাম ও উপাধি অছি। পবিত্র আত্মাঙ্ক চরিত্র, কার্য বা সেবার বিভিন্ন পাখ এই উপাধি দ্বারা প্রকাশিত হুয়ে। অধিকাংশ উপাধি পবিত্র আত্মা ঈশ্বরঙ্ক লোকমানঙ্ক হৃদয় ও জীবনরে করিবাকু চাহুথুবা কেতেক নির্দিষ্ট কার্যকু সূচায়। ঈশ্বর হিসাবরে কেতেক উপাধি একপক্ষরে ঈশ্বর হিসাবরে তাঙ্কু উপস্থাপন করিবা বেলে সে পিতা ও পুত্রঙ্ক ঠারু নির্দিষ্ট ভাবে পৃথক তাহা সূচায়। এই উপাধিগুড়িক মধ্যরু কেতেক পিতা বা পুত্রঙ্কু উপস্থাপন করিবা বেলে সবু উপাধি তাঙ্কর ঈশ্বরত্বকু প্রকাশ করে। প্রথম করন্থীয় তিনি পর্ব ষোহল এবং সতর পদরে তাঙ্কু ঈশ্বরঙ্ক আত্মা কুহাযায়। সে আম শরীর রূপ মন্দিরে বাস করুথবা হেতু আমকু সতর্ক করা যাইছি যে আমে যেপরি আম শরীর রূপ ঈশ্বরঙ্ক মন্দিরকু କଳୁଷିତ ନ କରୁ। ଯିଶାୟ 61 ପର୍ବ 1 ପଦରେ ଲେଖାଯାଏ, ପ୍ରଭୁ ସଦାପ୍ରଭୁଙ୍କ ଆତ୍ମା ମସିହଙ୍କ ଉପରେ ଅଧିଷ୍ଠାନ କରିଥିବା ଯୋଗୁଁ କିପରି ନମ୍ର ଲୋକମାନେ ସୁସମାଚାର ଶୁଣିଲେ ଭଗ୍ନାନ୍ତକରଣ ଲୋକମାନଙ୍କ କ୍ଷତ ବନ୍ଧାଗଲା, ବନ୍ଦୀମାନେ ମୁକ୍ତ ହେଲେ ଓ ସଦାପ୍ରଭୁଙ୍କ ଗ୍ରାହ୍ୟ ବର୍ଷ ଘୋଷଣା କରାଗଲା। ଯିଶାୟ 63 ପର୍ବ 14 ପଦରେ ଲେଖାଯାଏ, ସଦାପ୍ରଭୁଙ୍କ ଆତ୍ମା ତାଙ୍କ ଲୋକମାନଙ୍କୁ ବିଶ୍ରାମ ଦିଅନ୍ତି। ଦ୍ୱିତୀୟ କରନ୍ଥୀୟ 3 ପର୍ବ 3 ପଦରେ ତାଙ୍କୁ ଜୀବନ୍ତ ଈଶ୍ୱରଙ୍କ ଆତ୍ମା କୁହାଯାଏ। ଆମେ ଯେ ଖ୍ରୀଷ୍ଟଙ୍କ ପତ୍ର ସ୍ୱରୂପ, ଏହା ଜୀବନ୍ତ ଈଶ୍ୱରଙ୍କ ଆତ୍ମା ମାଂସମୟ ହୃଦୟ ରୂପ ଫଳକରେ ଲେଖନ୍ତି। ମାଥିଉ 10 ପର୍ବ 20 ପଦରେ ପବିତ୍ରାତ୍ମାଙ୍କୁ ପିତାଙ୍କ ଆତ୍ମା ବୋଲି କୁହାଯାଇଛି। ବିଶ୍ୱାସୀମାନେ ଖ୍ରୀଷ୍ଟଙ୍କ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ଛାମକୁ ଅଣାଗଲେ କ'ଣ କହିବେ? ତାହା ପିତାଙ୍କ ଆତ୍ମା ସେମାନଙ୍କୁ ସେହି ଦଣ୍ଡରେ ଜଣାଇବେ। ପ୍ରେରିତ 16 ପର୍ବ 6 ଓ 7 ପଦରେ ପବିତ୍ରାତ୍ମାଙ୍କୁ ଯୀଶୁଙ୍କ ଆତ୍ମା ବୋଲି କୁହାଯାଇଛି। ଏଫିସିୟ 4 ପର୍ବ 30 ପଦ ପବିତ୍ରାତ୍ମାଙ୍କୁ ଈଶ୍ୱରଙ୍କ ପବିତ୍ର ଆତ୍ମା ବୋଲି କୁହେ। ଏଠାରେ ଏପରି ଲେଖାଯାଏ, ଆଉ ଈଶ୍ୱରଙ୍କ ଯେଉଁ ପବିତ୍ରାତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ତାହାଙ୍କୁ ଦୁଃଖ ଦିଅ ନାହିଁ। ରୋମିଓ 8 ପର୍ବ 9 ପଦ ଓ ପ୍ରଥମ ପିତର 1 ପର୍ବ 11 ପଦରେ ପବିତ୍ରାତ୍ମାଙ୍କୁ ଖ୍ରୀଷ୍ଟଙ୍କ ଆତ୍ମା ବୋଲି କୁହାଯାଇଛି। ଫିଲିପିୟ 1 ପର୍ବ 19 ପଦରେ ପାଉଲ ପବିତ୍ରାତ୍ମାଙ୍କୁ ଯୀଶୁଖ୍ରୀଷ୍ଟଙ୍କ ଆତ୍ମା ବୋଲି ଉଲ୍ଲେଖ କରିଅଛନ୍ତି। ଗାଲାତୀୟ 4 ପର୍ବ 6 ପଦରେ ପବିତ୍ର ଆତ୍ମାଙ୍କୁ ପୁତ୍ରଙ୍କ ଆତ୍ମା ବୋଲି କୁହାଯାଏ। ଏଠାରେ ଲେଖାଯାଏ, ଆଉ ତୁମ୍ଭେମାନେ ପୁତ୍ର, ଏଥିସକାଶେ ଈଶ୍ୱର ଆପଣା ନିକଟକୁ ନିଜ ପୁତ୍ରଙ୍କ ଆତ୍ମାକୁ ଆମ୍ଭମାନଙ୍କ ହୃଦୟକୁ ପ୍ରେରଣ କଲେ। ସେହି ଆତ୍ମା ଆବ୍ବା ପିତ ବୋଲି ଡାକନ୍ତି। ପ୍ରଥମ କରନ୍ଥୀୟ 2 ପର୍ବ 12 ପଦରେ ପବିତ୍ର ଆତ୍ମାଙ୍କୁ ଈଶ୍ୱରଙ୍କ ଆତ୍ମା କୁହାଯାଏ। ଏଠାରେ ଲେଖାଯାଏ, ଯେପରି ଈଶ୍ୱରଙ୍କ ଦ୍ୱାରା ଆମ୍ଭମାନଙ୍କୁ ଅନୁଗ୍ରହରେ ଦତ୍ତ ବିଷୟଗୁଡ଼ିକ ଆମ୍ଭେମାନେ ଜାଣିପାରୁ, ଏଥିପାଇଁ ଆମ୍ଭେମାନେ ଜଗତର ଆତ୍ମା ନ ପାଇ ଈଶ୍ୱରଙ୍କ ଆତ୍ମା ପାଇଅଛୁ। ପବିତ୍ର ଆତ୍ମାଙ୍କ ଗୁଣସମୂହ ଓ ସେବା ବିଷୟକ ନାମ ବା ଉପାଧି ବିଷୟରେ ଆମେ ବର୍ତ୍ତମାନ ଆଲୋଚନା କରିବା। ଏହି ଉପାଧିଗୁଡ଼ିକ ପବିତ୍ରାତ୍ମାଙ୍କ ମୌଳିକ ତଥା ନୈତିକ ଗୁଣ ବିଷୟରେ ପ୍ରକାଶ କରେ। ପ୍ରତ୍ୟେକ ଗୁଣ ମନୁଷ୍ୟମାନଙ୍କର କୌଣସି ଏକ ନିର୍ଦ୍ଦିଷ୍ଟ ଆବଶ୍ୟକତା ସହିତ ସମ୍ପର୍କିତ ଅଟେ। ପବିତ୍ରାତ୍ମା ଈଶ୍ୱରଙ୍କ ବୁଦ୍ଧି, ବିଶ୍ୱାସ ଓ ଶକ୍ତି ଆମ ନିମନ୍ତେ ଆଣନ୍ତି। ଈଶ୍ୱରଙ୍କ ବିଷୟ ପବିତ୍ର ଆତ୍ମା ଆମ ନିକଟକୁ ଆଣନ୍ତି। ଆମର ସମସ୍ତ ଆବଶ୍ୟକତା ନିମନ୍ତେ ସେ ସବୁକିଛି ଅଟନ୍ତି। ଯିଶାୟ 11 ପର୍ବ 2 ପଦ ଏଫିସିୟ 1 ପର୍ବ 17 ପଦ ଅନୁଯାୟୀ ସେ ହେଉଛନ୍ତି ଜ୍ଞାନ ଓ ବିବେଚନାର ଆତ୍ମା, ମନ୍ତ୍ରଣା ଓ ପରାକ୍ରମର ଆତ୍ମା, ବୁଦ୍ଧି ଓ ସଦାପ୍ରଭୁ ବିଷୟକ ଭୟର ଆତ୍ମା, ଯାହାଫଳରେ ଜଣେ ବିଶ୍ୱାସୀ ଜୀବନରେ ପବିତ୍ରାତ୍ମା ଅଧିଷ୍ଠାନ କଲେ ସେ ଜଣେ ବ୍ୟକ୍ତି ବା ପରିସ୍ଥିତି ବିଷୟରେ ବିଶେଷ ଜ୍ଞାନ ପାଇବ ଓ ସେହି ପରିସ୍ଥିତିରେ କ'ଣ କରିବାକୁ ହେବ ବା ସେହି ପରିସ୍ଥିତିକୁ କିପରି ବ୍ୟବହାର କରିବାକୁ ହେବ ବା ବ୍ୟକ୍ତିବିଶେଷଙ୍କ ସହ କିପରି ଭାବେ ବ୍ୟବହାର କରିବାକୁ ହେବ ସେ ତାହା ତାକୁ ଜଣାଇବେ। ଯିଖରିୟ 12 ପର୍ବ 10 ପଦରେ ଲେଖାଯାଏ, ସେ ହେଉଛନ୍ତି ଅନୁଗ୍ରହ ଓ ବିନତିଜନକ ଆତ୍ମା, ଦାଉଦ ବଂଶ ଓ ଜେରୁସାଲମ ନିବାସୀମାନଙ୍କ ଉପରେ ଈଶ୍ୱର ଅନୁଗ୍ରହ ଓ ବିନତିଜନକ ଆତ୍ମା ଢାଳିଲେ, ଯେପରି ସେମାନେ ଈଶ୍ୱରଙ୍କ ପ୍ରତି ଅର୍ଥାତ୍ ଯାହାଙ୍କୁ ସେମାନେ ବିଦ୍ଧ କରିଅଛନ୍ତି ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ। ଯିଶାୟ 4 ପର୍ବ 3 ପଦ ଅନୁଯାୟୀ ପବିତ୍ର ଆତ୍ମା ହେଉଛନ୍ତି ବିଚାରକ ଆତ୍ମା ଓ ଦାହକ ଆତ୍ମା, ଅର୍ଥାତ୍ ସେ ପରିଷ୍କାର ପ୍ରକ୍ରିୟାରେ ଓ ଶୁଚିକରଣରେ ସାହାଯ୍ୟ କରନ୍ତି। ରୋମିଓ 8:11 ଲେଖାଯାଏ, ଆଉ ଯିଏ ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କୁ ଉଠାଇଲେ ତାହାଙ୍କର ଆତ୍ମା ଯଦି ତୁମ୍ଭମାନଙ୍କଠାରେ ବାସ କରନ୍ତି, ତେବେ ଯେ ମୃତମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଯୀଶୁଙ୍କୁ ଉଠାଇଲେ ସେ ତୁମ୍ଭମାନଙ୍କଠାରେ ବାସ କରୁଥିବା ଆପଣା ଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କ ମର୍ତ୍ତ୍ୟ ଶରୀରକୁ ମଧ୍ୟ ଜୀବିତ କରିବେ। ତେଣୁ ପବିତ୍ର ଆତ୍ମା ଆମର ଛାର ଶରୀରକୁ ଜୀବିତ କରିବେ। ତେଣୁ ଆମେ ଦେଖିଲୁ ପବିତ୍ର ଆତ୍ମାଙ୍କ କେତେକ ନାମ ତାଙ୍କ ଗୁଣ ଓ ସେବା କାର୍ଯ୍ୟର ପ୍ରତିନିଧିତ୍ୱ କରୁଛି। ଏହିପରି ଅବଶିଷ୍ଟ ବିଭିନ୍ନ ନାମ ପରବର୍ତ୍ତୀ ଅଧିବେଶନରେ ଆଲୋଚନା କରିବା। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ଆପଣଙ୍କ ସହବର୍ତ୍ତୀ ହେଉ।
ଆଶା କରୁ ପ୍ରସ୍ତୁତ ସନ୍ଦେଶରୁ ଆପଣ ନିଶ୍ଚୟ ଉପକାର ପାଇଛନ୍ତି। ଅଧିକ ଜାଣିବା ପାଇଁ ଆପଣ ଆମର ୱେବସାଇଟ୍ www.gbetministries.org ଲଗ୍ଇନ୍ କରିପାରିବେ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।